శ్రీమద్భాగవత దశమ స్కంద అష్టమ అధ్యాయం శ్లోక 8 కంస పాపమతి సఖ్యం కంస పాపమతి సఖ్యం తవ చానక దుందువే స్త్రీ భవితుమర్హతి
କଂସ ଏକ ମହା କୂଟନୀତିଜ୍ଞ ଏବଂ ପାପାତ୍ମା ଥିଲା।
ତେଣୁ ତାକୁ ଯେଉଁ ବାଳକ ହତ୍ୟା କରିବ ସେ ଇତିମଧ୍ୟରେ ଅନ୍ୟତ୍ର ଜନ୍ମଗ୍ରହଣ କରିଛି। ଏଇ କଥା ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଯେ କନ୍ୟା ନୁହେଁ ଏ କଥା ସେ ଶୁଣିଛି ଏବଂ ବସୁଦେବଙ୍କ ସହିତ ତୁମ ବନ୍ଧୁତା କଥା ମଧ୍ୟ ଅବଗତ ଅଛି। ଏପରି ଅବସ୍ଥାରେ ସେ ଯେତେବେଳେ ଶୁଣିବ ଯେ ଯଦୁବଂଶର ପୁରୋହିତ ମୋ ଦ୍ୱାରା ଏହି ସଂସ୍କାର କାର୍ଯ୍ୟ ଅନୁଷ୍ଠିତ ହେଉଛି ତାହେଲେ କଂସ ନିଶ୍ଚୟ ଏହିସବୁ ବିଷୟକୁ ନେଇ ସନ୍ଦେହ କରିବ ଯେ କୃଷ୍ଣ ବସୁଦେବ ଏବଂ ଦେବକୀଙ୍କ ପୁତ୍ର ଅଟନ୍ତି। ସେତେବେଳେ ସେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ନିଶ୍ଚୟ ଚେଷ୍ଟା କରିପାରେ, ତାହେଲେ ତା ଅତ୍ୟନ୍ତ ବିପଦଜନକ ହେବ। ମହାଭାରତରେ ଶ୍ରୀପଦ କହୁଛନ୍ତି ଯେ କଂସ ଭଲ ଭାବରେ ଜାଣିଥିଲା ଯେ ଯୋଗମାୟା ହେଉଛନ୍ତି କୃଷ୍ଣଙ୍କର ଦାସୀ ଏବଂ ଦେବକୀଙ୍କ କନ୍ୟା ରୂପେ ଆବିର୍ଭୂତ ହେଲେ ବି ସେ ପ୍ରକୃତ ତଥ୍ୟ ଗୋପନ ରଖିଛନ୍ତି। ପ୍ରକୃତରେ ତାହା ହୋଇଥିଲା। ଗର୍ଗମୁନି ଅତ୍ୟନ୍ତ ବିଚକ୍ଷଣତା ସହକାରେ ଯୁକ୍ତି ପ୍ରଦର୍ଶନ କଲେ ଯେ ସେ ଯଦି କୃଷ୍ଣଙ୍କ ସଂସ୍କାର କାର୍ଯ୍ୟ ସମ୍ପାଦନ କରନ୍ତି ତାହା କଂସ ମନରେ ବହୁ ସନ୍ଦେହ ସୃଷ୍ଟି କରିପାରେ ଏବଂ ଶିଶୁଟିକୁ ସେ ହତ୍ୟା କରିବା ପାଇଁ ପ୍ରବଳ ଚେଷ୍ଟା କରିପାରେ। କଂସ ଇତିମଧ୍ୟରେ ଶିଶୁଟିକୁ ବଧ କରିବା ପାଇଁ ବହୁ ଅସୁର ପ୍ରେରଣା କରିଥିଲା କିନ୍ତୁ ସେମାନେ ସମସ୍ତେ ପ୍ରାଣ ହରାଇଥିଲେ। ଗର୍ଗମୁନି ଯଦି କୃଷ୍ଣଙ୍କ ସଂସ୍କାର କାର୍ଯ୍ୟ ସମ୍ପାଦନ କରିବେ ତାହେଲେ କଂସର ସନ୍ଦେହ ବଦ୍ଧମୂଳ ହେବ ଏବଂ ସେ ଆହୁରି ପ୍ରବଳ ଭାବରେ ନିଜ କାର୍ଯ୍ୟ ସାଧନ ପାଇଁ ଚେଷ୍ଟା କରିବ। ଗର୍ଗମୁନି ଏହିପରି ଭାବରେ ନନ୍ଦ ମହାରାଜକୁ ସାବଧାନ କରାଇଥିଲେ। ପ୍ରଭୁ ଆପ ଓଡ଼ିଆ ଏହା କେଉଁଟା ଭାଷା ସନ୍ଦେହ ଇଂଲିଶ ହିନ୍ଦୀ ନେଇଛନ୍ତି ତ ଆମ ସେଟା ଇଂଲିଶ ନେଇକି ବତାଇଲେ ସୋ ପ୍ରଭୁ ଇୟର୍ ଫୋନ୍ ୱିଚ୍ ପ୍ଲେସ୍ ମଦୁରାଇ ତାମିଲନାଡ଼ୁ ସୋ ରିସେଣ୍ଟଲି ୱି ଭିଜିଟେଡ୍ ତାମିଲନାଡ଼ୁ ମଦୁରାଇ କନ୍ୟାକ୍ଷୀ ମୀନାକ୍ଷୀ ଟେମ୍ପୁଲ ସୋ ୱେଲକମ୍ ୱି ୱେଲକମ୍ ଅଲ୍ ଦି ଡିଭୋଟିଜ୍ ଏସ୍ପେସିଆଲି ଦି ଡିଭୋଟିଜ୍ ଫ୍ରମ୍ ମଦୁରାଇ ଟୁ ଆୱାର୍ ଇସ୍କନ୍ ଭୁବନେଶ୍ୱର ଟେମ୍ପୁଲ ସମ୍ ଆର୍ ଅଦର୍ ବାଇ ଦ ଗ୍ରେସ୍ ଅଫ୍ କୃଷ୍ଣ ବଳରାମ ଦେ ହାଭ୍ କମ୍ ହିୟର୍ ସୋ ଇଟ୍ ଇଜ୍ ଭେରି ଫର୍ଚୁନେଟ୍ ଦ୍ୟାଟ୍ ଦେ ଆର୍ ଅଲ୍ସୋ ଆଟେଣ୍ଡିଂ ଦିସ୍ ଭାଗବତମ୍ କ୍ଲାସ୍ ଭାଗବତମ୍ କ୍ଲାସ୍ ଆଣ୍ଡ ଅଲ୍ସୋ ୱି ଆର୍ ଆୱାର୍ ଟପିକ୍ ଇଜ୍ ଟେନ୍ଥ କ୍ୟାଣ୍ଟୋ ସୋ ଟେନ୍ଥ କ୍ୟାଣ୍ଟୋ ଇଜ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ଇନ୍ ଶ୍ରୀମଦ୍ ଭାଗବତ ଟେନ୍ଥ କ୍ୟାଣ୍ଟୋ ଦଶମ ସ୍କନ୍ଧରେ ବହୁତ ମୂଲ୍ୟବାନ କଥା କୁହାଯାଇଛି ଭଗବାନଙ୍କ ବିଷୟରେ ଯେ ଭାଗବତମରେ ଦେର୍ ଆର୍ ଟେନ୍ ସବଜେକ୍ଟ ଇନ୍ ଶ୍ରୀମଦ୍ ଭାଗବତମ୍ ୱାନ୍ ଇଜ୍ ସର୍ଗ ଦେଟ୍ ଇଜ୍ କ୍ରିଏସନ୍ ବିସର୍ଗ ଦେଟ୍ ଇଜ୍ ସେକେଣ୍ଡାରୀ କ୍ରିଏସନ୍ ମିନ୍ସ ସ୍ଥାନ ଦେଟ୍ ଇଜ୍ ପ୍ଲେସେସ୍ ୱେୟାର୍ ହୁଇଚ୍ ପର୍ସନ୍ସ ଆର୍ ଷ୍ଟେଇଂ ଦେଟ୍ ଇଜ୍ ଦ ପ୍ଲେସ୍ ଦେଟ୍ ଇଜ୍ କଲ୍ଡ ଜିଓଗ୍ରାଫି ପୋଷଣ ମିନ୍ସ ହାଉ ଦି ଲର୍ଡ କେୟାର୍ସ ଆଣ୍ଡ ପ୍ରୋଟେକ୍ଟ ହିଜ୍ ଦି ବଡିଜ୍ ଦେଟ୍ ଇଜ୍ ପୋଷଣ ଦେନ୍ ଆନଦର୍ ପଏଣ୍ଟ ଇଜ୍ ଉଦୟ ଉଦୟ ମିନ୍ସ ଦି କର୍ମ ବାସନା ଅର୍ ଦି ଡିଜାୟର୍ ଫର୍ ୱାର୍କ କ୍ରିଏଟିଭ୍ ଆକ୍ଟିଭିଟି ଅର୍ ଡିଜାୟର୍ ଫର୍ ୱାର୍କ କର୍ମ ବାସନା ସୋ ଉଦୟ ମନୋଦର ମିନ୍ସ ଦେର୍ ଆର୍ ସେଭେରାଲ୍ ମନୁଜ୍ କମିଙ୍ଗ୍ ଇନ୍ ୱାନ୍ ଡେ ଅଫ୍ ବ୍ରହ୍ମା ଦେନ୍ ଈଶାନ କଥା ଲର୍ଡ ଆଣ୍ଡ ଇଜ୍ ଡିଭୋଟିଜ୍ ଦଟ୍ ଟପିକ୍ସ ଆର୍ ଡିସ୍କ୍ରାଇବ୍ ଇନ୍ ଶ୍ରୀମଦ୍ ଭାଗବତମ୍ କ୍ୟାପ୍ଟର୍ 10:9 ଆଣ୍ଡ ଦେନ୍ ନିରୋଧ ନିରୋଧ ମିନ୍ସ ହାଉ ଦିସ୍ ୱାର୍ଲ୍ଡ ଇଜ୍ ବିଙ୍ଗ୍ ଡେଷ୍ଟ୍ରଏଡ୍ ଡେଷ୍ଟ୍ରକ୍ସନ୍ ଇଜ୍ ଗୋଇଙ୍ଗ୍ ଅନ୍ ଦ୍ୟାଟ୍ ଇଜ୍ ନିରୋଧ ଦେନ୍ ମୁକ୍ତି ହାଉ ୱାନ୍ ଗେଟ୍ସ ଲିବରେସନ୍ ଫ୍ରମ୍ ସେ ଦିସ୍ ମେଟେରିଆଲ୍ ୱାର୍ଲ୍ଡ ଦେନ୍ ଆଶ୍ରୟ ଆଶ୍ରୟ ମିନ୍ ଏଭ୍ରିଥିଙ୍ଗ୍ ଟେକ୍ସ ସେଲ୍ଟର୍ ଅଣ୍ଡର୍ ଦି ଲର୍ଡ ସୋ ଦିସ୍ ସେଲ୍ଟର୍ ଦିସ୍ ଆଶ୍ରୟ ତତ୍ତ୍ୱ ଇଜ୍ ଡେସ୍କ୍ରାଇବ୍ ଇନ୍ ଶ୍ରୀମଦ୍ ଭାଗବତମ୍ ଦ୍ୟାଟ୍ ଇଜ୍ ଏବାଉଟ୍ ଲର୍ଡ କ୍ରିଷ୍ଣ ସୋ there have been several pastimes of the Lord when the Lord was 6 days old Putana came to kill Lord Krishna Lord was only 6 days old.
भगवान को तुले मात्र 6 दिन रहे तुले
उतना अस्तला भगवान बद्ध करिया में ये भागवत में अधिशय डिस्क्राइबिंग इसमें भागवत में चैप्टर 10 चैप्टर 6 षष्ठ अध्याय है इसे वर्णन करा दे छी देन इन 7th चैप्टर लॉर्ड पास्ट टाइम्स टू पास्ट टाइम्स थ्री पास्ट टाइम्स वर डिस्क्राइब बट टू पास्ट टाइम्स वर रिलेटेड टू killing the demons. That is, one is Sakatasura, when the Lord was 3 months old. Tinimasara Jitra Bhagavan Hitile, Sitavade Sakatasura, Bhagavan Baddhakale Payasthira, Tino Bhagavan Tino Baddhakale. Along when the Lord was 1 year old, Sitavade Bhagavan Ekavarsura Hitile, Sitavade Trunapattanamko, another demon came at the time. When the Lord was 1 year old, another demon came named Trunapatta, but he was also killed by the Lord. So in 8th chapter, we are describing this, the chapter's title is Sri Krishna ka Mukhyamantra Vishwarupa Pradarsana. In the mouth of the Lord, lotus mouth of the Lord, Mata, Mother Jasoda saw the universe. That is Vishwarupa. So this is the title of this chapter 8. But there are also several other pastimes of the Lord in this chapter. One is Lord's name ceremony, Namakaran ceremony. Bhagavan ka naam diya jaye chhe. Gargamani was a very famous Jyotisha, that is astronomer. He was a very famous astronomer, Jyotisha. He is the Purohita, he is the priest of Vasudev. But Vasudev sent him to Nanda Maharaj for naming his two children, Krishna and Balaram. So Balaram is Vasudev's son, that is known to everybody. But Krishna is Vasudev's son, that is not known. That is very secret. That is known only to Vasudeva and Devaki. But here, Gargamuni knows that he is the son of Vasudeva because he knows past, present and future. Because he is an astronomer. So then Jyotisha Thile, so some Jani Thile, Bhagavan ko dekhi Thile, Jani Bhag Thile. A Bhagna Maharaj, Bhagavan ko naam karne se Bhagna Maharaj Bhag. Then, but see, every kahibe, Gargamuni, every kahibe, ଯେ କେବେ ସେ ଥିଲେ ବସୁଦେବଙ୍କର ସନ୍ତାନ ତେଣୁ ତାଙ୍କ ନାମ ହେବ ବାସୁଦେବ ନନ୍ଦ ମହାରାଜ କହିବେ ଆଉ କେଉଁ ଗର୍ଭରେ ବୋଧେ ଆମର ପୁଅ ବସୁଦେବଙ୍କ ପୁତ୍ର ହେଇଥିଲେ ଏଭଳି ଭାବରେ ଗର୍ଭମୁନି କଥା କହିବେ ଯେ ନନ୍ଦ ମହାରାଜ ତାକୁ ତାର ପ୍ରକୃତ ଅର୍ଥ ବୁଝିପାରିବେ ନାହିଁ ନାରାୟଣ ସମ ଗୁଣେଇ ହି ଇଜ୍ ଆଜ୍ ଗୁଡ୍ ଆଜ୍ ନାରାୟଣ Nanda Maharaj will think that perhaps my son has so much power equal to that of Narayana. But he is himself not Narayana, that is not known to Nanda Maharaj. Because Gargamuni says in that way, in a very covert way, he says like that. How to speak? That is also an art. Even if you have said something, what is it? What is it? ସେଇ କଥା କହିକିରି ଲୋକମାନେ ଅନୁମାନ କହି ଦେଉଛନ୍ତି ଏ ଭାଗବତ କଥା ସମସ୍ତେ କହୁଛନ୍ତି କିନ୍ତୁ ବହୁତ ଲୋକଙ୍କର ବହୁତ ପ୍ରଶ୍ନା ହେଉଛି ଭାଗବତ କଥା କାହିଁକି କଥା ବି ସେଇ ଭାବରେ କହିପାରୁଛନ୍ତି ସେଇ କଥାକୁ ଅନୁମାନ କହିକି ବୋଲି ତାଙ୍କର ଏତେ ପ୍ରଶଂସା ହେଉଛି ତ ହାଉ ଟୁ ସ୍ପିକ୍ ଦ୍ୟାଟ୍ ଇଜ୍ ଅଲସୋ ଆନ୍ ଆର୍ଟ ସୋ ଗର୍ଭମୁନି ଇଜ୍ ନଟ୍ ଓନ୍ଲି ଭେରି ଟ୍ୟାକ୍ଟଫୁଲ୍ ଇନ୍ ସ୍ପିକିଂ ବଟ୍ ଅଲସୋ ଇଜ୍ ମଚ୍ ଇଜ୍ ହାଭିଂ all knowledge of past, present and future. He is an astronomer, Jyotisha. So, though Vasudeva has sent him to Nanda Maharaj for naming, for giving name to his two children, Krishna and Balaram, but Gargamuni says in such a way that he doesn't want to give name to these two persons. So, Nanda Maharaj said, why you should not tell that? Now here he said, Kanso Papa Mati Satyam Tavachana Dungure. Kanso is very Papa Mati. Papa Matmane is very, having so much impious activities. Papamati, impious activities. So, in Bhagavad Gita, chapter 16, there is Daiva Asura Vibhava Deva. Demons and demigods. Deva Asura. So, the qualities of demons and demigods are described in chapter 16 of Bhagavad Gita. So, Kansa is a demon. So, these qualities are described in Bhagavad Gita, chapter 16. All the demons' qualities are like that. So, he is a papamati, means he doesn't hesitate to do all papa karmas, even impious works, impious activities. It is described in Bhagavatam, chapter 6th canto, that what is papa? What is sin? Sinful, what are these sinful activities? It is described by Jamadutas, who are administering justice to the sinful activities, sinful persons. Jomani Papiyati, Shemanku, Je Dandadhyanti, Jamaraj Kanduta, Shemani Kosundi, what is papa? What is sin? They say that Vedo Pranito Dharma, Hiya Dharma Stad Vibhatya, Vedo Narayana Sakshat, Swayambhu Vidya Sushruma. Jaya Sri Ramdas, Krishna Balaram, Sri Jagannath, Prabhu Krishna Maharaj. So there are, in Veda, there are karma, vikarma and akarma. Three types of activities are described in Veda, Vedic literature. So those activities that are anumodita or that are the recommended in Veda, that is pious activities, punya karma. Just like there are several in Vedic literature, there are several sacrifices, yajnas are there, recommended, by doing which you will be promoted to the higher planetary systems. Whether even if I have written yajna vishal vahna kare jaychi, jo yajna karma kale, ame unnatara loku ku jiva. Se se bauchi punya karma. Veda praniko dharma, se bauchi dharma. He adharmasta tad vipadya. What are these sins, sinful activities? Now which are prohibited in Vedic literature. Veda re devita mana kara jaychi, nishiddha karma, Veda nishiddha karma, Siyodhi papa. Just like there are four famous sinful activities. We may call these are the four pillars of irreligion. Adharmada charaut pava. Kon? Jivatam, panam, sriyam, sunam, datra, adharma, satyavidha. Jivatam, gambling. Panam, intoxication. Sriyam, illicit sex. Sunam means animal killing. These are the four pillars of all religious activities. Then, Kansa was very expert in doing all these irreligious activities. Papamati. All these things are done by Kansa. I am Bhaktan Dekhiyamadra. I am Bhubansar Sarre, EBC, in our Bhubansar city. How many persons are not following, doing these impious activities, sinful activities? You will find very rare. Almost all the persons are doing these sinful activities. Everyone is engaged in gambling or doing dice or playing cards. When they go in them, they want to pass the time pass by playing cards. Then intoxication, there are so many liquor shops in our city, so many liquor shops, so many cigarettes, all these things are, tobacco, all these things are going on, being so sold. Then illicit sex is also going on. In animal killing, wherever you go, you will see the animals are being killed. So, these sinful activities, it is very easy. Or you may say, there is a natural tendency to do these sinful activities. Loke vyavahar amisha madhyaseva nityavi jantu nahi tatra todana devastitesu vivaha vyagya suradai rasu nirvruti nishita. That is a natural tendency of all, you may say, human beings to indulge in these sinful activities, because that is the tendency of our senses. Vyavahar means that is mixing with ladies, women, vyavahar, or sex activities. Then amisha, that is non-veg food. Loke vyavahar amisha madhya seva, intoxication, taking intoxication. And then another thing is loke vyavahar amisha madhya seva nityai jantu. So these are the natural tendency of every person, every living being, be it animal, be it human beings. But when one gets a human body, a human body one gets, so he is in a higher chetana or consciousness. So our Prabhupada says there is no marriage in animal society. Pasu samadhe, pasu samadhe, kon vivaha vyavastha achi ki? Nahi. Manav samadhe achi. Kahin kese achi? Na? Vyavasthit kese vivaha, asu nirvruti rishta. From pravritti marga to nirvruti marga. How to refrain from those activities, sinful activities? It is for that reason there are several standards in our human society, just like marriage. Marriage is also a jagya, for jagya. Stri sangha is only possible through marriage. Then animal food, taking non-veg food, that is allowed in Vedic literature just to control it, so that one day you may be refraining from that non-veg food. There is a prescription, there is a direction in Vedic literature that if one likes to take non-veg food, that animal should be sacrificed at the goddess Kali or Durga. It should be sacrificed there. Then that meat one can take. So that is allowed only once in a month. That is in the Amavasya Tithi. Amavasya Tithi kare? Amavasya Tithi kare? That is allowed. So the aim is to restrict this non-veg food. But similarly, there is always a tendency to do these sinful activities. But in human, when one gets a human life, our Vedic literatures are there. They guide us so that we will control our senses in such a way that we will refrain from those sinful activities. But those who do not accept Vedic literature as authority, they indulge in all sinful activities. So concept is like that. Concept papamati. One of the most important characteristic of a demon is that described in Bhagavad Gita chapter 16. That prabhutincha nivrutincha janama vidurasura na saucham na vichachara na satyam tesu vidyate. Prabhutincha nivrutincha. What is to be done and what is not to be done. There are two things are there. This is called prabhuti, another is called nivruti. What is to be done, what is not to be done. Just like in Eastern society, there are four things which are prohibited. This should not be done. What are they? Divdam, panam, striyam, suna. No gambling. And the other day, we are having initiation by His Holiness Bhaktivedanta Maharaj. So we are deciding those things. These are the four principles that we should accept. Or we should not do those four things. What are they? Divdam, no gambling. No intoxication, no animal killing, no illicit sex. These are prohibited in Vedic literatures. So those who are demigods or those who are devotees, they follow this scripture. Because it is prohibited in Vedic literature, that's why they do not do that. But those who do not accept Vedic literature as authority, they indulge in all sorts of illegal things or sinful activities. Most of the people do not know that these are the sinful activities. So consciousness is like that. You are doing all sorts of sinful activities. Kamsa papamati. Then another point, why Gargamuni says all these things? Gargamuni has come for giving names to those two children. But why Gargamuni says this? Because he wants to name the children in a very tough, secret way, so that it should not be known to all. Very few persons should know it. What are the reasons? Na kansa papamati. The first reason is that kansa doesn't hesitate to do any kind of sinful activities. That is the first problem, or first, reason why Gargamuni will give the names in a very secret way. Number one cause is that Kansa is papamati, doing all sorts of sinful activities. He won't hesitate to kill them. Krishna and Balarama, because when he knows that He is the children of Vasudev, some or other. So, number two reason is that Satyam Savachanata Gurtuve. You are having intimate relationship with Anagundubi. Anagundubi means Vasudeva. At the time of his birth, there is this Anagundubi were played by demigods in the Swarga Loka. So that's why his name is called Anagundubi. So they are very intimate, family relationship is there. Nanda's father and Vasudeva's father, they were two brothers. So there is very intimacy, close family relationship between them. So when it is known to Kansa, then he may think that Krishna may not be, his name has not been done. These things were done at the time when Krishna was 100 days old. Uttar Bhagavan Sahidinur Itile, Seishamare, Vargacharya Tanka Namakaran Kartula. So Satyavati Tanka Namakaran Hei Natila. Kye Kona Kona Daku Thile. Yathavale Amar Bhanna Prajaychi, Ashtatar Satyanamare, Yathya Jakhan Krishna Jana Mila, Devaki Udare, Devagana, Puspa Maturata Devagana Puspa Vushti Kare. Vasudeva Rakhi Aila Mandira Mandire, Nandira Aaya Krishna Dine Dine Bade. Srinanda Rakhi Nama Mandira Nandana, Dasuda Rakhi Nama Dadu Vassadana. Even if any one Samadhi keep on Namakarana Karsandhi. Because the famous name of Chikota and Gargacharya Chikota Karsandhi. upper quadrant. It will be described later on. After, in this chapter, it will be described. So, there is a close, intimate relationship between Nanda and Vasudeva. This is the second reason. Shakyam Tabachanak Dundure. Third reason is that Devakya Ashtama Varbho Nastri Bhavitu Marati. The eighth child of Devaki cannot be a lady, cannot be a female, Nastri. Why? Because Kansa, when Kansa was eagerly waiting for the eighth child of Devaki, because at the time of marriage of Devaki and Vasudev, while Kansa was pulling the chariot, himself pulling the chariot, at the time there is Akashvani, there is Akashvani Itla. Prabhu, in a minute, okay, I will just speak in Odia. Okay, thank you very much. Then, when the Kansa, the third day, Tankara Bhagini, Devaki, Bhaginpati, Vasudevaku, Rathar Nagri Dautile, Vivapare Nagri Dautile, Tankar Guruku, Vasudevaku Guruku, Sisamara Akashvani Itla. Ashastra Vastamarabo. हमता जहाँ बहुत से अबुदा अरे मुर्खा तू जहाँ तो वहाँ पर चु तांकर अष्टम वर्ग तो हत्या करेगा तेरे हो अष्टम वर्ग तो जिन्हें कन्या हो एक टेबल से चिंता कर करना तेरे आकाश में पुत्र की कन्या भी कोई नहीं गर्भ में भी कोई नहीं अश्यास तो अष्टम वर्ग हो यदि आकाश में ही था अष्टम पुत्र ताबे तैयार हो जाएगा, किंतु आकाश में है ना अष्टम गर्भ, गर्भ पुत्र ही पड़े सं, कन्या भी ही पड़े, तेरो किंतु जब तक अष्टम गर्भ है ला भगवान अन्ने आसले जब तक गर्भ रे, शेष तबे जब तक गर्भ संतान आसले चंदी, शेष मरे पांच सौ खबर पाई थी, जब देवकी बर्था देवकी को देवकी पूरा उज्जवल दुष्टंदी एवं तंकर बहुत आनंद दिखसन से देवकी बहुत आनंद रचन जहाँ पर साथे के संतान नष्ट हो गए थे सिर्फ आनंद रही बनी थी जनों के लिए ये देवकी जो आशीगला बताने को गर्भ जो आशीगला अहो मी मोर्जे हत्या के परिवे से निश्चिंत हमारे यहाँ पर बुआ हरी ये हरी बतन आशीगले तेणु से कंस चिंता कर सब जो देखिले से भगवान चिंता कर आसीन संभीषण तिष्ठन पर्यटन भुंजान महिम सब से कौन चिंता केश अवश्य तन्मय जगत जो भी मैंने बसला बेले अरे मोर हरी आस हत्या करेंगे आसीजे गर्भ बाहर की साक्षी मत हत्या कर भय भी यही ना से बेटू आसन संभीषण जुआड़े गले प्रवेश कले चिंता कर हरि आस हत्या कर जो भी बस लगे से चिंता कर पर्यटन जो राज्य पर्यटन कला से चिंता कर हरि आस हत्या कर खाइला बेल भुंजन खाइला बेल भाव एक खाद्य भगवान सब अच्छा तेणु चिंता ऋषिकेश ऋषिकेश शब्द अर्थ हूँ भगवान तार अर्थ हूँ आम ऋषिक अर्थ हूँ आम इंद्रिय
ଇନ୍ଦ୍ରିୟଙ୍କ ପ୍ରତି ନିୟନ୍ତ୍ରଣକାରୀ ସେ ହେଉଛନ୍ତି ଋଷିକେଶ। ତେଣୁ ସବୁବେଳେ ସେ ଚିନ୍ତା ଆମେ ଋଷିକେଶ ହଉ, ଭଗବାନ ସେ ସବୁବେଳେ ଚିନ୍ତା କରୁଥିଲା, ଆମେ କେତେଜଣ ଭଗବାନ ସବୁବେଳେ ଚିନ୍ତା କରିପାରୁଛୁ। ଆମର ଭଗବାନଙ୍କ ନାମ ନେଲା ଆମେ ଆମ ମନ ଚାଲିଲା, ଆମ ଆଡ଼େ ଚାଲିଲା ବୁଲିବାକୁ ଚାଲିବ। ସବୈ ମନ କୃଷ୍ଣ ପଦାର ବିନ୍ଦୟ, ଯେଉଁମାନେ ଭଗବାନ ଭକ୍ତ ତାଙ୍କର ମନ ସବୁବେଳେ କୃଷ୍ଣଙ୍କ ପାଦ ପଦ୍ମରେ ରହୁଛି, ନନ୍ଦନା ହବ। କିନ୍ତୁ ଯେଉଁମାନେ ଅଭ୍ୟାସ କରୁଛନ୍ତି, ସାଧନ ଭକ୍ତି କରୁଛନ୍ତି, ଭଗବାନଙ୍କ ପାଖରେ ମନଟା ଆସୁନି। ସେଥିପାଇଁ ମନକୁ ସବୁବେଳେ ଯତ ଯତ ନିଶ୍ଚଳ ଦେଇ ମନ ଚଞ୍ଚଳ ଅସ୍ଥିର ତତ ତତ ନିୟମ ତଥା ଆତ୍ମନୈବ ବସମ ରହେ, ଇଏ ହେଉଛି ଯୋଗ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଆମ ମନ ଚାଲିଯାଉଛି ବାହାରକୁ ଭଗବାନଙ୍କ ଦୂର ଚାଲିଯାଉଛି, ଆମେ ପୁଣି ସେତେବେଳେ ମନକୁ ଆଣିକି ଭଗବାନ ପାଦ ପଦ୍ମ ଲଗେଇବା, ଇଏ ହେଉଛି ଯୋଗ। କିନ୍ତୁ କଂସ ଯଦିଓ ରାକ୍ଷସ ଥିଲା, ଅସୁର ଥିଲା, କିନ୍ତୁ ତାର ସବୁବେଳେ ମନ କୃଷ୍ଣ ପାଖରେ ରହୁଥିଲା, ଚିନ୍ତା ନ ଋଷିକେଶ ସବୁବେଳେ ସେ ଚିନ୍ତା କରୁଥିଲା ଭଗବାନ ଅପସତ ତନ୍ମୟ ଜଗତ, ସବୁଠେଇ ସେ ଭଗବାନ ଦର୍ଶନ କରୁଥିଲା। ଭଗବତ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଯେଉଁମାନ ପଶ୍ୟତି ସର୍ବତ୍ର ସର୍ବଂ ଚୟ ପଶ୍ୟତି ତସ୍ୟାହଂ ନ ପ୍ରଣଶ୍ୟାମି ସତ ମେନ ପ୍ରଣଶ୍ୟତି। ଯେଉଁମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି ଏବଂ ସବୁଥିରେ ଭଗବାନ ଦର୍ଶନ କରନ୍ତି, ସେ କେବେ ଭଗବାନ ଭୁଲି ଯାଆନ୍ତି ନାହିଁ ଏବଂ ଭଗବାନ ମଧ୍ୟ ତାକୁ କେବେ ଭୁଲି ଯାଆନ୍ତି ନାହିଁ। ଇଏ ହେଉଛି ରାଗାଙ୍କ ଭକ୍ତି, ଅନ୍ତିମ ସ୍ତର ଭକ୍ତିର ଅନ୍ତିମ ସ୍ତର ହେଉଛି ମହାଭାଗବତ, ସେମାନେ ସବୁଠି ଭଗବାନ ଦର୍ଶନ କରନ୍ତି। ତାହେଲେ କଂସ କ'ଣ ମହାଭାଗବତ ଥିଲା କି? ତଫାତ ହେଉଛି କ'ଣ ନା, ସିଏ ତାଙ୍କୁ ଭଗବାନଙ୍କୁ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା, ନିଜର ଶତ୍ରୁ ଭାବରେ ଚିନ୍ତା କରୁଥିଲା। ଅନୁକୂଳ ଚିନ୍ତା ଏବଂ ପ୍ରତିକୂଳ ଚିନ୍ତା ଦୁଇ ପ୍ରକାର ଚିନ୍ତା ରହିଛି। ସେଥିପାଇଁ କହିଯାଉଛି ଅନୁକୂଳ କୃଷ୍ଣାନୁସରଣ ଭକ୍ତିର ଉତ୍ତମ, ଯେଉଁମାନେ ଅନୁକୂଳ ଭାବରେ ଭଗବାନଙ୍କୁ ଭଗବାନ ପ୍ରତି ସେବା ଭାବରେ ଯେଉଁମାନେ ଭଗବାନ ସହ ଯୁକ୍ତ ହୁଅନ୍ତି, ଆନୁକୂଲ୍ୟ କୃଷ୍ଣାନୁସରଣ, ଇଏ ହେଉଛି ଶ୍ରେଷ୍ଠ ଭକ୍ତ। କିନ୍ତୁ ପ୍ରତିକୂଳ ଭାବରେ ଯଦି ସେ ଚିନ୍ତା କରିବେ ତାହେଲେ ସେଟା ଭକ୍ତିରେ ଯିବନି। କଂସ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା, କୃଷ୍ଣଙ୍କୁ ନିଜର ଶତ୍ରୁ ବୋଲି ଭାବୁଥିଲା, କାରଣ ସେ ଆକାଶବାଣୀ ଶୁଣି ଦେଇଛି। ତେଣୁ ସବୁବେଳେ ସେ ଦେବତୀୟା ଅଷ୍ଟମ ଗର୍ଭ, ଯେତେବେଳେ ଦେବକୁଦ୍ଧର ଅଷ୍ଟମ ଗର୍ଭ ଆସିଯାଇଛି ଖବର ପାଇଛନ୍ତି, ଯେତେବେଳେ ସେତେବେଳେ ଦେଖୁଛନ୍ତି ଅଷ୍ଟମ ଦେବକୁ ଦେଖୁଛନ୍ତି, ସେ ଯେଉଁ ଆନନ୍ଦ ମୃତ୍ୟୁ ଧାରଣ କରିଛନ୍ତି, ତାଙ୍କର ଯେଉଁ ଶରୀରରୁ ଜ୍ୟୋତି ବାହାରିଛି, ଏସବୁ ଦେଖିକି ସେ ଭାବୁଛନ୍ତି ନିଶ୍ଚିତ ଭାବରେ ମୋର ଶତ୍ରୁ ଆଙ୍କର ମୋର ଶତ୍ରୁ ଯେ ଆଙ୍କର ଗର୍ଭରେ ନିଶ୍ଚିତ ଭାବରେ ରହିଛି। ତେଣୁ ତା ପରଦିନଠୁ ସେ ସବୁବେଳେ କୃଷ୍ଣଙ୍କୁ ସବୁଠି ଦେଖୁଥିଲା, ଅପସତ୍ୟ ଜଗତ। କିନ୍ତୁ ଯାହା ହଉ, ତାଙ୍କର ମନ ସେତେବେଳେ ପରିବର୍ତ୍ତନ ହେଇଗଲା ଯେ ବର୍ତ୍ତମାନ ଯଦି ଇଏ ଦେବକୀ ମୋର ଭଉଣୀ, ପୁଣି ତାଙ୍କର ଗର୍ଭ ରହିଛି, ବର୍ତ୍ତମାନ ଯଦି ମୁଁ ଦେବକୁ ହତ୍ୟା କରିବି ତାହେଲେ ମୋର ନିନ୍ଦା ହେଇଯିବ, ଏଇଭଳି ଭାବରେ ତାଙ୍କ ଚିନ୍ତା କରିକିରି ସେ ସେଥିରୁ ନିବୃତ ହେଲେ, ଦେବକୁ ହତ୍ୟା କରିନଥିଲେ। କିନ୍ତୁ ଯେତେବେଳେ ଖବର ପାଇଲେ ଯେ ଦେବକୀଙ୍କର ଅଷ୍ଟମ ଗର୍ଭ ସନ୍ତାନ ଜାତ ହେଇଛି, ସେତେବେଳେ ଯାଇକିରି ଏଇ ପହଞ୍ଚିଗଲେ, ଯେଉଁ ଆମର ଜନ୍ମାଷ୍ଟମୀ ତିଥି ତା ପରଦିନ ଯେଉଁ ନନ୍ଦ ଉତ୍ସବ ଯେଉଁ ଆମେ କରୁଛେ, ନନ୍ଦ ଉତ୍ସବ କଂସ ମଧ୍ୟ କରିଥିଲେ କେମିତି ନା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଯୋଗାଡ଼ କରିଥିଲେ, ସେ ତାଙ୍କ ନନ୍ଦ ଉତ୍ସବ ସେଇ ଭଳିଆ କରିଥିଲେ। କଂସ ଯେତେବେଳେ ଯାଇ ପହଞ୍ଚନ୍ତି ନବମୀ ତିଥିରେ, ଯେଉଁ ଅଷ୍ଟମୀ ତିଥିର ପରଦିନ ନବମୀ ତିଥି ଯାଇ ପହଞ୍ଚନ୍ତି, ସେତେବେଳେ ସେ ଦେଖୁଛନ୍ତି ଗୋଟେ କନ୍ୟା ଯାହା ହୋଇଛି, ତେଣୁ ସେ ଚିନ୍ତା କରୁଛନ୍ତି ଯେଉଁ ଆକାଶବାଣୀ ହେଇଥିଲା ତାଙ୍କର ଅଷ୍ଟମ କର୍ମ ହତ୍ୟା କରିବେ, ଆକାଶବାଣୀ କ'ଣ ମିଥ୍ୟା ହବ କି? କିନ୍ତୁ ଗର୍ଭ ବୋଲି କୁହାଯାଇଛି, ପୁତ୍ର ବୋଲି କୁହାଯାଇନି, କନ୍ୟା ବୋଲି କୁହାଯାଇନି, ତେଣୁ ସେ କନ୍ୟାକୁ ହତ୍ୟା କରିବା ପାଇଁ କହିଲେ, ଦେବକିଆ ଅଷ୍ଟମ ଗର୍ଭ ନ ସ୍ତ୍ରୀ ଭବିତୁ ମରାତି। ଯେତେବେଳେ ସେ କନ୍ୟାକୁ ହତ୍ୟା କରିବା ପାଇଁ ଯାଉଛନ୍ତି, ସେହି ସମୟରେ ସେ କନ୍ୟା ଜଣକ ତାଙ୍କର ହାତରୁ ବାହାରି ଯାଇକରି ଅଷ୍ଟଭୁଜା ରୂପ ଧାରଣ କରି, ଦୁର୍ଗା ରୂପ ଧାରଣ କରିକିରି ସେ ତାହା କହୁଛନ୍ତି ଯେ ତୋର ଶତ୍ରୁ ଅନେକ ଜନ୍ମ ନେଇସାରିଛନ୍ତି, ଇଏ କହିକି ସେ ଚାଲିଯାଇଛନ୍ତି। ତେଣୁ ସେ କହୁଛନ୍ତି ଦେବକିଆ ଅଷ୍ଟମ ଗର୍ଭ ନ ସ୍ତ୍ରୀ ଭବିତୁ ମରାତି, ଦେବକୀଙ୍କର ଅଷ୍ଟମ ଗର୍ଭ ଇଏ ନୁହଁ, ଏ କନ୍ୟା ନୁହଁ, ଆଉ ଜଣେ କିଏ ଅଛି, କେଉଁଠି ଅଛି ସେସବୁ ତାଙ୍କର ଗୁଇଙ୍ଗା ସିଆଇଟିକୁ ଲଗେଇଛନ୍ତି, ଚାରିଆଡ଼େ ଚାରି ଖୁଆ ଚାଲିଛି, କୁତନାଙ୍କୁ ପଠେଇଛନ୍ତି, ତୃଣାଗତକୁ ପଠେଇଛନ୍ତି, ଅନେକ ଅସୁରମାନଙ୍କୁ ପଠାଉଛନ୍ତି ପିଲାଙ୍କୁ ମାରିବା ପାଇଁ, ତାଙ୍କର ଶତ୍ରୁ ବିଷୟରେ ଧାରଣା ଆଣିବା ପାଇଁ, କିଏ ତାଙ୍କର ଶତ୍ରୁ। କିନ୍ତୁ ସେ କଂସ ଭଗବାନଙ୍କର ଏଭଳି ଯୋଗମାୟା ବଳରେ ବା ଯାହା ହଉ ଭଗବାନଙ୍କ ଯୋଗଶକ୍ତି ବଳରେ କଂସ ଜାଣିପାରୁନି ଯେ କୃଷ୍ଣ ହେଉଛନ୍ତି ବସୁଦେବଙ୍କ ପୁତ୍ର। ଯଦିଓ ଯେତେ ସେ ଅସୁରଙ୍କୁ ପଠାଉଛି, ସବୁ ଅସୁରଙ୍କୁ ଭଗବାନ ହତ୍ୟା କରିଛନ୍ତି, କିନ୍ତୁ ତଥାପି ସେ ଜାଣିପାରୁନାହାନ୍ତି ଇଏ ହେଉଛନ୍ତି ମୋର ଶତ୍ରୁ, ଇଏ ହେଉଛନ୍ତି ବସୁଦେବଙ୍କ ପୁତ୍ର, ସେ ଜାଣିପାରୁନାହାନ୍ତି। କେତେବେଳେ ଜାଣିବେ ନା, ଯେତେବେଳେ ନାରଦ ମୁନି ଯାଇ କହିବେ। ଏଟା ଦଶମ ସ୍କନ୍ଧ 39 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ନାରଦ ମୁନି ଯାଇ କହିବେ ଯେ ଯେଉଁ ନନ୍ଦଙ୍କର ପୁତ୍ର ଯେ କୃଷ୍ଣ, ସେ ହେଉଛନ୍ତି ବସୁଦେବଙ୍କର ପୁତ୍ର। ନାରଦ ମୁନି କାହିଁ କହିବେ ନା, ନାରଦ ମୁନି ଦେଖୁଛନ୍ତି ଦେବତାମାନେ ସମସ୍ତେ ଦିନ ମନୁଛନ୍ତି, କେବେ କଂସ ମୃତ୍ୟୁବରଣ କରିବ, କେବେ ଭଗବାନ କଂସକୁ ହତ୍ୟା କରିବେ, ଆମର କଂସର ଦୁରାତ୍ମା ଯେଉଁ ରହିଛି ବିଭିନ୍ନ ପ୍ରକାର ଅତ୍ୟାଚାର କରୁଛି, ଅତ୍ୟାଚାରରୁ ଆମେ ମୁକ୍ତ ହେବୁ। ଦେବତାମାନେ ତ୍ରାହି ତ୍ରାହି କରୁଛନ୍ତି, ତେଣୁ ନାରଦ ମୁନି ସେମାନଙ୍କୁ ଆନନ୍ଦ ଦେବା ପାଇଁ କଥା କହୁଛନ୍ତି, ଭଗବାନଙ୍କ ଲୀଳା ଗଠନ ହେବ। ତେଣୁ କଂସ ଯେତେବେଳେ ଜାଣିଲା ଯେ କୃଷ୍ଣ ହେଉଛନ୍ତି ବସୁଦେବଙ୍କ ପୁତ୍ର, ସେହି ସମୟରେ ସେ ଅକ୍ରୁରଙ୍କୁ ରଥ ପ୍ରଦାନ କରି ସୁବର୍ଣ୍ଣ ରଥ ତିଆରି କରିଛନ୍ତି, ଏବଂ ସେହି ରଥରେ ଅକ୍ରୁରଙ୍କୁ ପଠେଇକିରି କୃଷ୍ଣ ଏବଂ ବଳରାମଙ୍କୁ ମଥୁରାକୁ ଆଣିବା ପାଇଁ ସେ କହିଲେ। ଏ 39 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଦଶମସ୍କନ୍ଧ 39 ଅଧ୍ୟାୟ। ସେ ପର୍ଯ୍ୟନ୍ତ କଂସ ଜାଣିନାହାନ୍ତି ଯେ ପ୍ରକୃତରେ ବସୁଦେବଙ୍କ ପୁତ୍ର କୃଷ୍ଣ ବୋଲି, ଯଦିଓ କୃଷ୍ଣ ଅନେକ ଅସୁରଙ୍କୁ ମାରିଛନ୍ତି, ପୁତନାଙ୍କୁ ମାରିଲେ, ଅନେକ ଅସୁରଙ୍କୁ ମାରିଲେ, କିନ୍ତୁ ତଥାପି କଂସ ଜାଣିପାରୁନି ଯେ କୃଷ୍ଣ ହେଉଛନ୍ତି ମୋର ଶତ୍ରୁ ବା ବସୁଦେବଙ୍କ ପୁତ୍ର। ତେଣୁ ସେ ଚିନ୍ତା କରୁଛନ୍ତି କିଏ ମୋର ସେ ଅଷ୍ଟମ ଗର୍ଭ, ଦେବଙ୍କର ଯେ ଅଷ୍ଟମ ଗର୍ଭ ଯେ ମୋର ଶତ୍ରୁ ସେ କିଏ। ତାଙ୍କର ଚାଲିଛି ଯୋଗାଡ଼ ଚାଲି ମାନେ ଆଲୋଚନା ଚାଲିଛି ଏଇସବୁ ଭାବରେ, ସବୁଦିନେ ମିଟିଂ ବସୁଛି ତାଙ୍କର, କିଏ ହେଇପାରେ। ସବୁଦିନେ ତାଙ୍କର ଯେଉଁ ଅଛନ୍ତି ଚାଣୁର ଏମାନେ ସବୁ ଯେଉଁ ମନ୍ତ୍ରୀମାନେ ଅଛନ୍ତି, ଅସୁରମାନେ ସବୁ ଅଛନ୍ତି, ତାଙ୍କ ସହିତ ତାଙ୍କର ଇଷ୍ଟପୃଷ୍ଟ ସବୁଦିନ ହେଉଛି, କେଉଁଠି ରହିପାରେ ଶତ୍ରୁ ମୋର, କହିକି ତାଙ୍କର ଯୋଗାଡ଼ ଚାଲିଛି, କେମିତି ତାଙ୍କର ଶତ୍ରୁକୁ ହତ୍ୟା କରିବେ। ତେଣୁ ସେ କହିଲେ ଦେବକ୍ୟା ଅଷ୍ଟମ ଗର୍ଭ ନଷ୍ଟ୍ରୀ ଗଭୀକୁମାର, ଦେବଙ୍କର ଅଷ୍ଟମର କେବେ ହେଲେ କନ୍ୟା ହେଇପାରିବେ ନାହିଁ। ପୁଣି ଆଉ ଅସୁବିଧା କ'ଣ, ଇତି ସଞ୍ଚିତ୍ୟ ସୁତ୍ୱା ଦେବକ୍ୟା ଦାରିକା ଗଚ, ଯେତେବେଳେ ଦେବକୀଙ୍କର ଅଷ୍ଟମ ଗର୍ଭ ଯେଉଁ କନ୍ୟାଟି ଯାହା କହିଥିଲା, ସେ କନ୍ୟାକୁ ଯେତେବେଳେ ମାରିବା ପାଇଁ ବସିଥିଲେ କଂସ, ସେହି ସମୟରେ ସେ କନ୍ୟା ତାଙ୍କର ହାତରୁ ମୁକ୍ତ ପାଇକି ବାହାରି ଯାଇକିରି ଅଷ୍ଟପୂଜା ରୂପରେ ଧାରଣ କରି ସେ କହିଥିଲେ ଯେ ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି, ଦାରିକା ବଚ, ତାଙ୍କର କଥାକୁ ସେ ଶୁଣିଛନ୍ତି। ତେଣୁ ସଞ୍ଚିନ୍ତା ସେ ଚିନ୍ତା କରୁଛନ୍ତି, ସେଇ ସେ ହେଉଛନ୍ତି ଦୁର୍ଗା ଦେବୀ ହେଉଛନ୍ତି କଂସଙ୍କର ଆରାଧ୍ୟ ଦେବୀ, ଯେଉଁ ଅସୁର ସେମାନେ ଏଇ ବିଭିନ୍ନ ଦେବଦେବୀଙ୍କର ପୂଜା କରନ୍ତି, ଭଗବାନଙ୍କ ଆରାଧନା କରନ୍ତି ନାହିଁ। ନବାଙ୍ଗୁଷ୍କୃତି ନମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ପର୍ବତ ଜ୍ଞାନ ଆସୁରଙ୍କ ଭାବନାସିତା, ଏମାନେ ସବୁ ଭଗବାନଙ୍କ ସ୍ଥାନରେ ଯାଆନ୍ତି ନାହିଁ। ବିଶେଷ ଭାବରେ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ବିଭିନ୍ନ ଦେବଦେବୀଙ୍କର ଶରଣରେ ଯାଆନ୍ତି, ଭଗବାନଙ୍କର ଶରଣରେ ଯାଆନ୍ତି, ଭଗବାନଙ୍କ ଆରାଧନା କରନ୍ତି ନାହିଁ। ତେଣୁ ସବୁବେଳେ ସେ ଚିନ୍ତା କରୁଛି, ଇତି ସଞ୍ଚର୍ଯ୍ୟ ସୁତ୍ୱା ଦେବତ୍ୟା ଦାରିତା ବଚ ଅତି ହନ୍ତାଳତା ସଙ୍କତରି ତନ୍ନ ଅନୟ ଭବେ। ତେଣୁ ତାର ସବୁବେଳେ ଶଙ୍କା ରହିଛି, କିଏ ମୋର ଶତ୍ରୁ, ଦେବତୀର ଅଷ୍ଟମ ଗର୍ଭ କିଏ। ତେଣୁ ସେ ସବୁବେଳେ ଆଶଙ୍କାରେ ରହିଛି, ମୋତେ ବହୁତଲେ ସବୁଠେଇ ସେ ଦେଖୁଛନ୍ତି, ଇଏ ମୋର ଆସିଯିବେ କି ହରି ଆସିଯିବେ କି, ଅପଶ୍ୟ ତନ୍ମୟ ଜଗତ ସବୁଠେଇ ସେ ଭଗବାନ ଦର୍ଶନ କରୁଥିଲେ। ତେଣୁ ସବୁବେଳେ ସେ ଭୟ କରୁଛନ୍ତି, ଭୟା କଂସ ବୋଲି କୁହାଯାଇଛି, ଭୟ କରି ମଧ୍ୟ ସେ ମୁକ୍ତି ପ୍ରାପ୍ତ ହେଲେ। ଭୟା ଗୋବ୍ୟା କାମାତ ଦ୍ୱେଷା ଦ୍ୱେଷା ଚୈଦା ନିର୍ଦ୍ଦେହ ଲୋକ ବର୍ଣ୍ଣନା କରାଯାଇଛି ଭାଗବତ ସପ୍ତମ ସ୍କନ୍ଧରେ, ସମୟ ହେଇଗଲାଣି। ତେଣୁ ଭୟ କରିକିରି କଂସ ଭୟ କରି ମଧ୍ୟ ସେ ମୁକ୍ତି ପ୍ରାପ୍ତ ହେଇଛନ୍ତି, ଭଗବାନଙ୍କ ଦ୍ୱାରା ସେ ମୃତ୍ୟୁବରଣ କରିଛନ୍ତି, ତେଣୁ ସେ ମୁକ୍ତି ପ୍ରାପ୍ତ ହେଇଛନ୍ତି। ତେଣୁ ସବୁବେଳେ ସେ ଚିନ୍ତା କରୁଛି, ସବୁବେଳେ ଆଶଙ୍କା କରୁଛି, କିଏ ମୋର ଶତ୍ରୁ ହେଇପାରେ, ଦେବୀଙ୍କର ଅଷ୍ଟମ ଗର୍ଭ କିଏ ହେଇପାରେ, ଏଇଭଳି ଭାବରେ ଅତି ବର୍ତ୍ତମାନ ଯଦି ମୁଁ ତୁମକୁ ଏଇ ଦୁଇ ଜଣ ପିଲାଙ୍କର ନାମକରଣ କରିବି, ତାହେଲେ କଂସ ନିଶ୍ଚିତ ଜାଣିବ ଇଏ ବସୁଦେବଙ୍କ ପୁତ୍ର, ନହେଲେ ବସୁଦେବଙ୍କ ପୁରୋହିତ ସେ କାହିଁକି ଯାଇକି ନନ୍ଦଙ୍କର ପୁତ୍ରଙ୍କୁ ନାମକରଣ କରିବେ? ନନ୍ଦଙ୍କର ତାଙ୍କର ରହିଛନ୍ତି ପୁରୋହିତ ଅଛନ୍ତି, ତାହେଲେ ଇଏ କାହିଁକି ବସୁଦେବଙ୍କ ପୁରୋହିତ ଯାଇକି ତାଙ୍କର ନାମକରଣ କରୁଛନ୍ତି? ତ ନିଶ୍ଚିତ ଭାବରେ ଇଏ ବସୁଦେବଙ୍କ ପୁତ୍ର ଏ ଭାବିକିରି ଅନ୍ୟ ଭାବେ ବିଭିନ୍ନ ପ୍ରକାର ତାଙ୍କୁ ମାରିବା ପାଇଁ ମଧ୍ୟ ଚେଷ୍ଟା କରିପାରେ, ବିଭିନ୍ନ ପ୍ରକାର ଅନ୍ୟାୟ ବା ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିପାରେ, କାରଣ କଂସ ପାପ ନଦୀ ସହଜତ ସେ ପାପୀ ବ୍ୟକ୍ତି, ପାପ କାର୍ଯ୍ୟ କରିବାକୁ ସେ ପ୍ରସ୍ତାବ କରିବନି। ତେଣୁ ଏହିଭଳି ଭାବରେ ଦୁର୍ଗାଚାର୍ଯ୍ୟ ନନ୍ଦ ମହାରାଜଙ୍କୁ କହି ନନ୍ଦ ମହାରାଜ ଅନ୍ତରେ କହିବେ ଆପଣ ଅଲକ୍ଷିତ ଭାବରେ ନାମକରଣ କରନ୍ତୁ, କେହି ଦେଖିବେନି କେହି ଜାଣିବେନି। ତେଣୁ ଦୁର୍ଗାଚାର୍ଯ୍ୟ ଭଗବାନଙ୍କ ନାମକରଣ କରିବା ପାଇଁ ଆସିଛନ୍ତି, କିନ୍ତୁ ଏଇଭଳି ଭାବରେ ଗୋପନରେ ଭଗବାନଙ୍କ ନାମକରଣ ହେଇଛି। ଭଗବାନଙ୍କର ମଥୁରାରେ ଗୋପନ ନାମକରଣ ହେଇଛି, ବୃନ୍ଦାବନରେ ଗୋପନ ନାମକରଣ ହେଇଛି, କିନ୍ତୁ ଭଗବାନଙ୍କର ନାମ ଯଦିଓ ଗୋପନରେ ହେଇଛି କେହି ଜାଣିନାହାନ୍ତି, କିନ୍ତୁ ବର୍ତ୍ତମାନ ଲକ୍ଷ ଲକ୍ଷ କୋଟି କୋଟି ଲୋକ ଭଗବାନଙ୍କର ଆରାଧନା କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଜୟ ଶ୍ରୀ ଭାଗବତମ୍ କୀ ଜୟ ଶ୍ରୀ ଗୋପାଳ ନାରାୟଣ କୀ ଜୟ ଶ୍ରୀ ଗୁରୁଦେବ କୀ ଅନନ୍ତ କୋଟି ବୈଷ୍ଣବ କୀ ତାଇ ଗୌର ପ୍ରେମାନନ୍ଦେ ଜୟ ଶ୍ରୀ।
ଛୁଆଟା ତା ଦେହରେ ଛାଡ଼ି ଯାଇଛି ଶୋକରେ, ସେ ଶବ୍ଦ ଆର୍ଥ ଥିଲା
ସନ୍ଧି ବିଚ୍ଛେଦ ହେଇଛି ତ ଛଅ ହବ ସ୍ର ହବ ଛଅ ଛୁତୁଆ ଏଦାନ ଛୁତୁଆ ଏମିତି ମିଶିକିରି ରହିବାରୁ ଏଇଟା ସନ୍ଧି ବିଚ୍ଛେଦ କଲେ।